ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ରାଜ୍ୟରେ ଶେଷ କ୍ଷେପ ନିର୍ବାଚନ ଛଅଟା ଲୋକସଭା ଆର 42ଟା ବିଧାନସଭା ଆସନ ଲାଗି ଏବା 1 ତାରିଖ ଶନିବାର ଦିନ ଭୋଟ ହେବା। ଏଥିଲାଗି ଆଜି ଉପରବେଳା ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ପ୍ରଚାରର ଶେଷ ଦିନେ ସବୁ ଦଳର ମାରାଥନ ପ୍ରଚାର କରିବାକୁ ଯୋଜନା କରିଛନ୍। ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିକରି ଭଦ୍ରକର ସାନ ମୈତାପୁରନ ଗୋଟିଏ ନିର୍ବାଚନୀ ସଭାରେ ଯୋଗ ଦେଇକରି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ସେନା ବିଜେଡି ସଭାପତି ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭଦ୍ରକର ଚାନ୍ଦବାଲିନ ଗୋଟିଏ ସଭାରେ ଯୋଗ ଦେଇକରି ଭୋଟ୍ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ଭିନ୍ ଭିନ୍ ଜାଗାର ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଏ କ୍ଷେପେ ମୟୂରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର ଲୋକସଭା ଆସନ ତାର ଅଧୀନରେ ଥିବା 42ଟା ବିଧାନସଭା ଆସନ ଲାଗି ଭୋଟ୍ ଦିଆଯିବା। 6ଟା ଲୋକସଭା ଆସନ ଲାଗି 67 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ନେଇ ନିର୍ବାଚନ ଆୟୋଗଙ୍କ ତରଫରୁ ସୂଚନା ମିଳିଛି। ଇନ ଜନେଇ ଦିଆଯାଇପାରେ ଯେ ରାଜ୍ୟ 3 ନମ୍ଘର କ୍ଷେପ ନିର୍ବାଚନ ସରବା ଋତୁରୁ 105ଟା ବିଧାନସଭା ଆସନ ଆର 15ଟା ଲୋକସଭା ଆସନ ଲାଗି ଭୋଟ୍ ସରିଛି। ବୁଥ୍ ଭିତରକୁ ଇଲେକ୍ଟ୍ରୋନିକ୍ ଜିନିଷ ନେବାର ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ କଟକଣା ଜାରି କରିଛନ୍। ଭୋଟରମାନେ ମୋବାଇଲ୍ ସ୍କାର୍ଟ ୱାଚ୍ କି କ୍ୟାମେରା ବୁଥ୍କେ ନେଇ ନେଇପାର। ଖାଲି ଦରକାର ପଡ଼ିଲେ ମତଦାନ ବାବଦେ ଅପଡେଟ୍ ଲାଗି ପ୍ରିଜାଇଡିଂ ଅଫିସର ବୁଥ୍କେ ମୋବାଇଲ୍ ନେଇପାରିବେ। ଏ ବାବଦେ ସିଇଓ ତରଫରୁ ସାମାଜିକ ଗଣମାଧ୍ୟମଟି ସୂଚନା ଦିଆଯାଇଛି। ପୁରୀନ ଗଲାକେଲ ପବିତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀନ ମହାପ୍ରଭୁଙ୍କର ଚାପ ଖେଲ ହେଉଥିବାର ବେଳେ ଫଟକା ଫୁଟିକରି 30 ନ ଅଧିକା ଜନ ଆହତ ହୋଇଛନ୍। ସେମାନଙ୍କର ଭିତରୁ ଗୁରୁତର 18 ଜଣଙ୍କୁ କଟକ ବଡ ମେଡିକାଲକେ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନଙ୍କ ଭିତରେ ବଡ଼ଭାଗି ଲୋକର ଶରୀର 70-80% ପୋଡ଼ି ଯାଇଥିବାର କୁହାଯାଇଛି। ଗୁରୁତର ଆହତମାନଙ୍କ ଭିତରେ କେତେଜଣ ଛୋଟ ଛୁଆ ଥିବାର ବି ଜଣାପଡ଼ିଛି। ଗଲାକେଲ ରାତି ପାଖାପାଖି 10:30 ଚାପଖେଳ ଚାଲୁଥିବା ବେଳେ ଇ ଅଘଟଣ ଘଟିଥିଲା। ନରେନ୍ଦ୍ର ପୁଷ୍କରିଣୀ ଚାରିଆଡ଼େ ହଜାର ହଜାର ଶ୍ରଦ୍ଧାଳୁ ବସିକରି ମହାପ୍ରଭୁଙ୍କର ଚାପଖେଲ ଦେଖୁଥିବାର ବେଳେ ଦେବୀଘାଟ ଆଡ଼େ ହଠାତ୍ ଫଟକା ଫୁଟିଥିଲା। ଏତେ ସଂଖ୍ୟାତି ଫଟକା ଫୁଟା ଗୋଟିଏ ଜାଗାନ ଫୁଟିଥିଲା ଯେ ନିଆଁ ପିଣ୍ଡଲା ବାଗି ଝୁଲା ବହୁତ ଉଚାକେ ଉଠିଥିଲା ଆର୍ ଭକ୍ତମାନେ ଏଥି ପୁଡ଼ି ଯାଇଥିଲେ। ସାଙ୍ଗେ ସାଙ୍ଗେ ଆହତମାନଙ୍କୁ ଆମ୍ବୁଲାନ୍ସଟି ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ଲାଗି ନିଆଯାଇଥିଲା। ହେଲେ ସେନ କେତେଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସାଙ୍ଗେ ସାଙ୍ଗେ କଟକ ମେଡିକାଲକେ ସ୍ଥାନାନ୍ତରିତ କରାଯାଇଥିଲା। ପୁରୀ ଜିଲ୍ଲାପାଳ ଆର୍ ଏସ୍ପି ଡାକ୍ତରଖାନାରେ ପହଞ୍ଚିକରି ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାଟି ଦୁଃଖ ପ୍ରକାଶ କରିକରି ଆଶୁ ଆରୋଗ୍ୟ କାମନା କରିଛନ୍। ଆହତମାନଙ୍କ ଚିକିତ୍ସା ସୁନିଶ୍ଚିତ କରିବା ସହିତ ବ୍ୟବସ୍ଥା ତଦାରଖ ଲାଗି ମୁଖ୍ୟ ଶାସନ ସଚିବ ଆଉ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିନୁ ଆହତମାନଙ୍କର ସବୁ ଚିକିତ୍ସା ଖର୍ଚ୍ଚ କରିବାକୁ କୁହାଯାଇଛି। ସେଆଡ଼େ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କଟକର ଏସ୍ସିବି ମେଡିକାଲ କଲେଜକୁ ପହଞ୍ଚିକରି କହିଛନ୍ତି ଯେ ଘଟଣା ଜାଗାରୁ 31 ଜଣ ଆହତ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କର ଭିତରୁ ଭୁବନେଶ୍ୱରର ଭିନ୍ ଭିନ୍ ଘରୋଇ ହସ୍ପିଟାଲ କଟକ ବଡ଼ ମେଡିକାଲ ଅଣାଯାଇକରି ଚିକିତ୍ସା କରାଯାଉଛି। ଆହତମାନଙ୍କୁ ପହିଲା ପ୍ରାଥମିକ ଚିକିତ୍ସା କରାଯିବା ଋତୁରୁ ପଛେ ଘଟଣାର ତଦନ୍ତ କରାଯିବା ବୋଲି ଶ୍ରୀ ଜେନା କହିଛନ୍ତି। 2024-25 ଶିକ୍ଷାବର୍ଷର ଯୁକ୍ତ 3 ଏବା ମାସର 3 ତାରିଖରୁ ନାଁ ଲେଖାର ଲାଗି ଆବେଦନ ମୂଲ ହେବା। ଜୁନ୍ 17 ତାରିଖ ତକ ଛାତ୍ରଛାତ୍ରୀମାନେ ଏଥିଲାଗି ଆବେଦନ କରିପାରିବେ। ଜୁନ୍ 25 ତାରିଖ ଦିନ ପହିଲା ସିଟ୍ ଆଲଟ୍ମେଣ୍ଟ ହେବା ଆର୍ 26 ତାରିଖରୁ 29 ତାରିଖ ଭିତରେ ପହିଲା କ୍ଷେପ ନାଁ ଲେଖା ହେବା। ଏ ବାବଦେ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ଏ ବଛର ମେଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ୱେବ୍ସାଇଟ୍ ଡିଜିଟାଇଜ୍ଡ ସାର୍ଟିଫିକେଟ୍ ମିଳୁଛି। ପରୀକ୍ଷା ଫଳ ବାରବାର 7 ଦିନ ଭିତରେ ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍ସାଇଟ୍ ଆର୍ ହ୍ୱାଟ୍ସଆପ୍ ଜରିଆ ଇ ସାର୍ଟିଫିକେଟ୍ ମାହାଲିଆ ଡାଉନ୍ଲୋଡ୍ କରିପାରିବେ। ଏ ବାବଦେ କେନ୍ସି ଅସୁବିଧା ହେଲେ ବୋର୍ଡ ତରଫରୁ ସମାଧାନ ଲାଗି ଗୋଟିଏ ହେଲ୍ପ ଲାଇନ୍ ନମ୍ଘର 0671241259 ଜାରି କରାଯାଇଛି। ପଞ୍ଚାୟତ ସମ୍ପାଦକ ଗ୍ରାମସେବକ ପଦବୀକୁ ଉନ୍ନତି ପାଇଥିବାର ଆବେଦନକାରୀମାନଙ୍କୁ ସର୍ବନିମ୍ନ ପେନ୍ସନ୍ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍। ପେନ୍ସନ୍ ଲାଗି ଭିଏଲ୍ଡବ୍ଲ୍ୟୁ ଚାକିରି ସମିଆ ଯଥେଷ୍ଟ ନାହିଁ ହେଉଥିବାରୁ ପଞ୍ଚାୟତ ସମ୍ପାଦକ ଚାକିରି ସମିଆ ହିସାବକେ ନେଇକରି ପେନ୍ସନ୍ ଦିଆଯିବା। କୋର୍ଟର ଆଦେଶର 2 ମାସ ଭିତରେ ସବୁ ପ୍ରକ୍ରିୟା ଶେଷ ହେବା। ରାଜ୍ୟ ସରକାର ଦେଇଥିବା ଆଦେଶକେ ଖାରଜ କରିକରି ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଆଉ 2 ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରିଛି। ଆଜି ଝାରସୁଗୁଡ଼ା ସମ୍ବଲପୁର ସୁବର୍ଣ୍ଣପୁର ବୌଦ୍ଧ କନ୍ଧମାଳ ବଲାଙ୍ଗୀରନ ଜବର ଖରା ହେବା। ସେନ୍ତା ସୁନ୍ଦରଗଡ଼ ଦେବଗଡ଼ ବରଗଡ଼ ନୂଆପଡ଼ା ଆର୍ କଳାହାଣ୍ଡି ଜିଲ୍ଲା ନଭିଲ ଗ୍ରୀଷ୍ମ ପ୍ରବାହ ହେବା। ଉପକୂଳ ଓଡ଼ିଶାନ ଗ୍ରୀଷ୍ମ ପ୍ରବାହ ତିଥି ନାଇଁ ରହିଲେ ଭିଲ୍ ବହୁତଟେ ଗୁଲବୁଲି ହେବା। ଏବା କେଲ୍ ଭିଲ୍ ଇ ଜିଲ୍ଲାମାନଙ୍କ ସହିତ ରାଜ୍ୟର ଆଉ କେତେଟା ଜାଗାନ ଗ୍ରୀଷ୍ମ ପ୍ରବାହ ଜାରି ରହିବା। ହେଲେ ଉପରବେଳା ରାଜ୍ୟର କେତେଟା ଭିତରିଆ ଜାଗାନ କାଲବୈଶାଖୀର ପ୍ରଭାବତି ବର୍ଷା ହେବା ବୋଲି ପାଣିପାଗ ବିଭାଗ କହିଛି। ଆଞ୍ଚଳିକ ଖବର ଶେଷ ହେଲା। আর বেলার আঞ্চলিক খবর শুনি পারবে রাতে 7 বাজে 2 মিনিট। জোহার।